ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ଚଳିତ ଆର୍ଥିକ ବର୍ଷ 2025 ମସିହା ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଆୟୁଷ୍ମାନ ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏକାସାଙ୍ଗରେ ଚାଲୁ ରହିବ। ଉଭୟ ଯୋଜନା ପାଇଁ ଅଲଗା ଅଲଗା ସ୍ୱାସ୍ଥ୍ୟକାର୍ଡ ଦିଆଯିବ ନାହିଁ। ଯୋଗ୍ୟ ହିତାଧିକାରୀଙ୍କ ପରିବାରକୁ ଗୋଟିଏ କାର୍ଡ ମିଳିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ 3,50,00,000 ଲୋକଙ୍କୁ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ କରାଯିବ। ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ 70 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକମାନେ ମଧ୍ୟ ଲାଭାନ୍ୱିତ ହେବେ। କାର୍ଡଧାରୀମାନେ କେନ୍ଦ୍ର ସରକାରଙ୍କ ସହ ଅନୁମୋଦିତ ଦେଶର 37,000 ହସ୍କିଟାଲରୁ କ୍ୟାସ୍ଲେସ୍ ଚିକିତ୍ସା ସୁବିଧା ପାଇପାରିବେ। ରାଜ୍ୟ ସରକାର ପୁରୀକୁ ଆସିଥିବା କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳିମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀରେ ହବିଷ୍ୟାଳିମାନଙ୍କ ରହଣୀ ବ୍ୟବସ୍ଥାରେ ଅସୁବିଧା ଦେଖାଦେଇଥିବା ଅଭିଯୋଗ ପରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ, ବିଭାଗୀୟ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲାପାଳଙ୍କୁ ଏ ବାବଦରେ ବିହିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ସାମଗ୍ରିକ ଐତିହ୍ୟକୁ ଉଜ୍ଜୀବିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତ ଦେଖୋ ଆପ୍ନା ଦେଶ କାର୍ଯ୍ୟକ୍ରମ ଜରିଆରେ ପୁରୀଠାରେ ଆଜି ବତୀଘର ଉତ୍ସବ ପାଳନ କରାଯାଉଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ପୁରୀସ୍ଥିତ ତାଳବଣିଆ ପଡ଼ିଆଠାରେ ଆୟୋଜିତ ହେଉଥିବା ବତୀଘର ଉତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍ଘାଟନ କରିବେ। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଏବଂ ସୁରେଶ ଗୋପୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ସାଂସଦ ସମ୍ବିତ ପାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ରାଜ୍ୟ ସରକାର ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରିବାକୁ ସ୍ଥିର କରିଛନ୍ତି। ଆସନ୍ତା ମାସ 15 ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନାରେ ଅନୁସୂଚିତ ଜନଜାତି ବର୍ଗର ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ 5,000 ଟଙ୍କା ଲେଖାଏଁ ଦେବା ପାଇଁ ସରକାର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି। ବିଦ୍ୟାଳୟଗୁଡ଼ିକର ପ୍ରଧାନ ଶିକ୍ଷକ ଏବଂ ଯୁକ୍ତ 2 ବିଦ୍ୟାଳୟର ଅଧ୍ୟକ୍ଷମାନେ ଅନୁଦାନ ପାଇବା ପାଇଁ ଯୋଗ୍ୟ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନଙ୍କର ତାଲିକା ଚଳିତ ମାସ 25 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମଣ୍ଡିରେ ଧାନ ଲୋଡିଂ ଏବଂ ମିଲ୍ରେ ଧାନ ଅନ୍ଲୋଡିଂକୁ ସୁଚାରୁରୂପେ କରିବା ପାଇଁ ଧାନ ପରିବହନରେ ନିୟୋଜିତ ପ୍ରତ୍ୟେକ ଟ୍ରକ୍ରେ ଭେହିକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ VLTD ଲଗାଯିବ। ଆସନ୍ତା ନଭେମ୍ବର ମାସ 15 ତାରିଖ ସୁଦ୍ଧା ପ୍ରତ୍ୟେକ ଟ୍ରକ୍ରେ VLTD ଲଗାଇବାକୁ ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ରାଜ୍ୟ ସରକାର 86,00,000 ଟନ୍ ଧାନ କିଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ନଭେମ୍ବର ମାସ ଶେଷ ସପ୍ତାହ ଆଡ଼କୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ। ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ବାଣ, ଆତସବାଜୀ, ଏସିଡ୍, ପେଟ୍ରୋଲ, କିରୋସିନ୍ ଆଦି ଦହନଶୀଳ ସାମଗ୍ରୀ ପରିବହନ କଲେ ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ। ରେଳବାଇ ଅଧିନିୟମ 1999 ଅନୁଯାୟୀ ଟ୍ରେନ୍ରେ ଦହନଶୀଳ ସାମଗ୍ରୀ ପରିବହନ କଲେ ଅତିକମ୍ରେ 3 ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ଦୀପାବଳିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଦହନଶୀଳ ସାମଗ୍ରୀ ପରିବହନ ହେଉଥିଲେ ରେଳ ବିଭାଗର ହେଲ୍ପଲାଇନ୍ ନମ୍ଘର 139କୁ ଫୋନ୍ କରି ସୂଚନା ଦେବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି। ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ଓକାକ୍ ପକ୍ଷ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଉନ୍ନତମାନର ଭିଡ଼ିଓ କନ୍ଫରେନ୍ସିଂ ବ୍ୟବସ୍ଥା ସ୍ଥାପନ କରାଯାଇଛି। ଏହି ଅତ୍ୟାଧୁନିକ ଆଭାସୀ ବ୍ୟବସ୍ଥାକୁ ଓକାକ୍ର ବୈଷୟିକ ଟିମ୍ ସଂସ୍ଥାପନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଏ ସମ୍ପର୍କରେ ସୂଚନା ଦେବା ସହ ଏଥିପାଇଁ ଓକାକ୍କୁ ଧନ୍ୟବାଦ ଦେଇଛି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଚାହିଦା ଅନୁସାରେ ଘିଅ ଯୋଗାଇ ଦେବାକୁ ଓମ୍ଫେଡ୍ ପ୍ରସ୍ତୁତ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଓମ୍ଫେଡ୍ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ଶ୍ରୀମନ୍ଦିରରେ ଶୁଦ୍ଧ ଦେଶୀ ଘିଅରେ ମହାପ୍ରସାଦ ରାନ୍ଧିବା ଏବଂ ଦୀପ ଜାଳିବା ପାଇଁ ବିଭିନ୍ନ ସ୍ତରରେ ମତ ପ୍ରକାଶ ପାଉଥିବା ପରିପ୍ରେକ୍ଷୀରେ ଓମ୍ଫେଡ୍ ତରଫରୁ ଏହା କୁହାଯାଇଛି। ପ୍ରତିଦିନ ଓମ୍ଫେଡ୍ 5 ଲିଟର କ୍ଷୀର ଏବଂ 8 ଟନ୍ ଘିଅ ପ୍ରସ୍ତୁତ କରୁଛି। ଚଳିତ ମାସ 26 ତାରିଖରେ ପ୍ରଧାନ ଶିକ୍ଷକମାନଙ୍କର ବୈଠକ ଅନୁଷ୍ଠିତ ହେବ। ମାଟ୍ରିକ୍ ପରୀକ୍ଷା ପରିଚାଳନା, ଗୁଣାତ୍ମକ ଶିକ୍ଷାଦାନ, ଛାତ୍ରଛାତ୍ରୀମାନଙ୍କର ଅଧାରୁ ପାଠପଢ଼ା ଛାଡ଼ୁଥିବା ବିଷୟ ସମେତ ଅନ୍ୟ କେତେକ ପ୍ରସଙ୍ଗରେ ପ୍ରଧାନ ଶିକ୍ଷକମାନଙ୍କ ସହ ଆଲୋଚନା କରାଯିବ ବୋଲି ଗଣଶିକ୍ଷା ବିଭାଗ ସୂତ୍ରରୁ ସୂଚନା ମିଳିଛି। ଆସନ୍ତା 22 ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଉତ୍ତର ପଶ୍ଚିମ ଦିଗରେ ଗତି କରି 24 ତାରିଖ ବେଳକୁ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅବପାତର ପ୍ରଭାବ ରାଜ୍ୟର ଉତ୍ତର ଭାଗର କିଛି ଅଞ୍ଚଳରେ ରହିବ, ହେଲେ ରାଜ୍ୟରେ ବାତ୍ୟାର ପ୍ରଭାବ ନାହିଁ ବୋଲି ଅନୁମାନ କରାଯାଇଛି। ବାଲେଶ୍ୱର ପାଖାପାଖି ଅଞ୍ଚଳ ଦେଇ ବାଂଲାଦେଶ ଆଡ଼କୁ ଗତି କରିବ ବୋଲି ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।